ओम शांति ओम शांति। आज 21 एप्रिल 2024 आज अव्यक्त महावाक्य पुनरावृत्ति तारीख 30 मार्च 1999। मूल्य हेडिंग तीव्र पुरुषार्थर लगन को ज्वाला स्वरूप परिवर्तन करी बेहदर वैराग्यर तरंग विच्छुरित कर। तीव्र पुरुषार्थर लगन को ज्वाला स्वरूप परिवर्तन करी बेहदर वैराग्यर तरंग विच्छुरित कर। आजि बाप दादा प्रत्येक संतानर मस्तकरे तीनोटि रेखाकु देखुछन्ति, जेउथुरु गोटिए हेला परमात्मा पालनार भाग्यर रेखा। एइभळि परमात्मा पालनार भाग्य सारा कल्प भितरे एबे एही गोटिए थर हि मिळिथाय। केवल एही संगम जुग व्यतीत आउ केबे बि एही परमात्मा पालनार भाग्य प्राप्त होइपारिब नाही। तेबे एही पालना मध्य बहुत कम पिलांकु प्राप्त होइथाय। द्वितीय रेखाटी हेला परमात्मा पाठ पढ़ार भाग्यर रेखा। परमात्मा पितांक द्वारा पाठ पढ़िबा मध्य केते बड़ भाग्य, जहाँकि स्वयं परमात्मा शिक्षक होई पाठ पढ़ाउछंती। तृतीय रेखाटी हेला परमात्मा प्राप्तिर रेखा। टिके भाभी देख तुमको केते सबु प्राप्ति मिलिछि, समस्तंकु मने अछि ना? प्राप्ति गुड़िकर तालिका केते लंबा, तेणु प्रत्येकंक मस्तकरे एही तीनोटी रेखा चमकुछि। निजकु एहिभळि भाग्यवान आत्मा मने करुछ त पालना पाठपढ़ा एवं प्राप्ति यहा सहित बापदादा पिलामानंकर निश्चय आधार रे आत्मिक निशाकु मध्य देखुछंती। प्रत्येक परमात्मा संतान केते निशारे रहुछंती, सारा विश्वरे एवं सारा कल्परे सबुठारु उच्चरु उच्च मध्य अट, महान मध्य अट एवं सर्वश्रेष्ठ पवित्र मध्य अट। तुममानंक भळि पवित्र आत्मा जिकि शरीररे मध्य पवित्र एवं मनरे मध्य अर्थात संकल्पे मध्य पवित्र तथा देवता रूप से सर्वगुण संपन्न संपूर्ण निर्विकारी आउ केही भी हेउ नाहंती। ता सहित हाईएस्ट अर्थात उच्चरु उच्च मध्य होइथिबो, होलीएस्ट अर्थात श्रेष्ठ पवित्र मध्य होइथिबो एवं रिचेस्ट अर्थात सबठार धनशाली मध्य होइथिबो। बाप दादा स्थापना समय रे मध्य पिलामानंकु स्मरण कराइ देउथिले एवं तुरंत खबर कागजरे मध्य बाहर करथिले जे ओम मंडली रिचेस्ट इन द वर्ल्ड अर्थात ओ मंडली सारा विश्वरे सबुठारु धनशाली अटे। एहा हेउछि स्थापना समयर तुममानंकर महिमा। दुनियारे जेते भी कोटि कोटि पति होइथाउ किन्तु गोटे दिनरे तुममानंक भळि धनशाली होइपारिब नाही। तेबे तुममानंकर एते धनवान हेबार आधार कण? बहुत छोटिया विधि। लोकमाने रिचेस्ट हेबा पई केते मेहनत करुछन्ति किन्तु तुम्हें केते सहजरे मालामाल होइ चालिछ। जानिछ ना एहार साधन बा विधि कण? केवल गोटे छोटिया बिंदुटे लगाइबार अछि, बास बिंदु लगाइदेल रोजगार होइगला। आत्मा मध्य बिंदु, बाबा मध्य बिंदु। यदि आत्मा को मने पकाइल तेबे आयर वृद्धि हला। एमिति भी लौकिक रे मध्य देख बिंदु अर्थात सुनो लगाइबा द्वारा ही संख्या वृद्धि होइथाय। एक आगरे बिंदु लगाइदेले ताहा 10 होइ जाउछि, दुईटी बिंदु लगाइ, तीनोटी बिंदु लगाओ, चारोटी बिंदु लगाइ संख्या बढ़ि चलिब। तेणु तुम मानकर साधन केते सहज अटे। मु आत्मा अटे जदि एही स्मृतिर बिंदु लगाइल तेबे संपत्ति जमा होइगला। पुणि बाबांकर स्मृति बिंदु लगाओ आहुरी संपत्ति जमा हला। कर्म करिबा समयरे संबंध संपर्करे ड्रामार फुल स्टप लगाओ। बीती जाइथिबा कथाकु जदि फुल स्टप्र बिंदु लगाइदेल तेबे सेथिरे मध्य संपत्ति वृद्धि हला। एबे कुह सारा दिन भितरे केते थर बिंदु लगाउछ एवं बिंदु लगाइबा केते सहज अटे? किछि कष्ट लागिला कि पण बिंदु हातरु खसी जाउछि कि? तेबे बाप दादा तुम मानंकु रोजगार जमा करिवार साधन केवल एतिकि कथा सिखाउछन्ति जे बिंदु लगाइ चालो। तेबे समस्तंकु बिंदु लगाइबा जणा अछि त? यदि जणा अछि तेबे गोटिए हातर ताली बजाओ। एहा पक्का अटे त ना? केबे केबे हातरु खसी जाउछि, केबे केबे लागि जाउछि। तेणु सबुठारु सहज कथा हला बिंदु लगाइबा। यदि केहि स्थूल आखिर अंध होइथिबो तेबे भी से जदि केवल कागज उपरे पेंसिल बा कलम रखिदेव तेबे भी बिंदु लागिजिव। किंतु तुमे माने त्रिनेत्री अट, सेथिपाई ए तीनोटी जाक बिंदु को सर्वदा व्यवहार कर। प्रश्नवाचक चिन्ह केते टेढ़ा अटे लेखिकरी देख त? टेढ़ा अटे ना, किंतु बिंदु केते सहज। सेथिपाई बापदादा भिन्न भिन्न रूप से पिलामानंकु समान करिवार विधि सुनाई चलिछंति। तेबे एहार विधि हला बिंदु, यहा व्यतीत अन्य कौनसी विधि ही नाही। यदि विदेही मध्य हेउछ तेबे भी यहार विधि हला बिंदु हेबा। अशरीरी हेउछ बा कर्मातीत हेउछ सबुर विधि हला बिंदु। सेथिपाई बापदादा पूर्वरु मध्य कहिछंती अमृत बेळारे बापदादांक सहित मेलन करी ଆତ୍ମିକ ବାର୍ତ୍ତାଳାପ କରି ଯେତେବେଳେ କାର୍ଯ୍ୟ ବ୍ୟବହାରକୁ ଆସୁଛ, ପ୍ରଥମେ ତିନି ବିନ୍ଦୁର ତିଳକ ମସ୍ତକରେ ଲଗାଅ। ଭକ୍ତମାନଙ୍କ ଭଳି ଲାଲ ରଙ୍ଗର ବିନ୍ଦୁ ମସ୍ତକରେ ଲଗାଇବାର ନାହିଁ, କିନ୍ତୁ ସ୍ମୃତିର ତିଳକ ଲଗାଅ ଏବଂ ଚେକ୍ କର ଯେ କୌଣସି କାରଣରୁ ଏହି ସ୍ମୃତିର ତିଳକ ଯେପରି ଲିଭି ନ ଯାଏ। ଅବିନାଶୀ ଅଲିଭା ତିଳକ ଲାଗିଛି ତ? ବାପ ଦାଦା ପିଲାମାନଙ୍କ ସ୍ନେହକୁ ମଧ୍ୟ ଦେଖୁଛନ୍ତି, କେତେ ସ୍ନେହରେ ଦୌଡ଼ି ଦୌଡ଼ି ଆସି ପହଞ୍ଚି ଯାଇଛନ୍ତି। ଏହାଛଡ଼ା ଆଜି ହଲ୍ ଭିତରେ ମିଳନ କରିବା ପାଇଁ ମଧ୍ୟ କେତେ ମେହନତ କରି କେତେ ସ୍ନେହର ସହିତ ନିଦକୁ ଭୋକ ଶୋଷକୁ ଭୁଲି ଆଗ ଧାଡ଼ିରେ ପାଖରେ ବସିବା ପାଇଁ ପୁରୁଷାର୍ଥ କରିଛନ୍ତି। ବାପ ଦାଦା ସବୁ କିଛି ଦେଖୁଛନ୍ତି, ପିଲାମାନେ ତ କଣ କଣ ସବୁ କରୁଛନ୍ତି, ସାରା ଡ୍ରାମା ଦେଖୁଛନ୍ତି। ବାପ ଦାଦା ପିଲାମାନଙ୍କର ସ୍ନେହ ଆଗରେ ନିଜକୁ ସୁହା କରିଦେଉଛନ୍ତି ଏବଂ ପିଲାମାନଙ୍କୁ ଏହି କଥା କହୁଛନ୍ତି ଯେପରି ସାକାରରେ ମିଳନ କରିବା ପାଇଁ ଦୌଡ଼ି ଦୌଡ଼ି ଆସୁଛ, ସେହିପରି ବାପ ସମାନ ହେବା ପାଇଁ ମଧ୍ୟ ତୀବ୍ର ପୁରୁଷାର୍ଥ କର। ଏଠାରେ ଭାବୁଛ ନା ସବୁଠାରୁ ଆଗ ନମ୍ବର ମିଳିଯାଉ, ପୁଣି ବି ସମସ୍ତଙ୍କୁ ତ ମିଳୁନାହିଁ, କାରଣ ଏହା ସାକାରୀ ଦୁନିଆ ଅଟେ ନା, ତେଣୁ ସାକାରୀ ଦୁନିଆର ନିୟମକୁ ଦେଖିବାକୁ ପଡ଼ିବ। ବାପଦାଦା ମଧ୍ୟ ସେତେବେଳେ ଭାବୁଛନ୍ତି ସମସ୍ତେ ଆଗରେ ଆଗରେ ବସିଯାନ୍ତେ କି, କିନ୍ତୁ ଏପରି କଣ ହୋଇପାରିବ, କିନ୍ତୁ ହେଉଛି, ଜାଣିଛ କିପରି ହେଉଛି। ପଛରେ ବସିଥିବା ପିଲାମାନଙ୍କୁ ବାପଦାଦା ସର୍ବଦା ତାଙ୍କ ନୟନରେ ସମାହିତ ହୋଇଥିବାର ଦେଖୁଛନ୍ତି। ତେବେ ସବୁଠାରୁ ନିକଟ ହେଲା ନୟନ, ତେଣୁ ତୁମେମାନେ ପଛରେ ବସି ନାହଁ, ନିକଟରେ ହିଁ ଅଛ। ଶରୀର ହିସାବରେ ହୁଏତ ପଛରେ ବସିଛ, କିନ୍ତୁ ଆତ୍ମା ସବୁଠାରୁ ଆଗରେ ଅଛି। ବାପଦାଦା ମଧ୍ୟ ଆଗବାଲାଙ୍କ ଅପେକ୍ଷା ସବୁଠାରୁ ଅଧିକ ପଛବାଲାଙ୍କୁ ହିଁ ଦେଖୁଛନ୍ତି। ଦେଖ, ପାଖବାଲାଙ୍କୁ ଏହି ସ୍ଥୂଳ ନେତ୍ର ଦ୍ୱାରା ଦେଖିବାର ସୁଯୋଗ ମିଳିଛି, କିନ୍ତୁ ପଛବାଲାଙ୍କୁ ତାଙ୍କର ସ୍ଥୂଳ ନେତ୍ର ଦ୍ୱାରା ଦେଖିବା ପାଇଁ ସୁଯୋଗ ନାହିଁ। ସେଥିପାଇଁ ବାପଦାଦା ନିଜର ନୟନରେ ସେମାନଙ୍କୁ ସମାହିତ କରିଦେଉଛନ୍ତି। ବାପଦାଦାଙ୍କୁ ମଧ୍ୟ ହସ ଲାଗୁଛି ଯେ ଦିନ ଦୁଇଟା ଠାରୁ ଲାଇନ ଲାଗିବା ଆରମ୍ଭ ହୋଇଯାଇଛି। ବାପଦାଦା ଜାଣୁଛନ୍ତି ଯେ ପିଲାମାନେ ଛିଡ଼ା ହୋଇ ଥକି ମଧ୍ୟ ଯାଉଛନ୍ତି, ସେଥିପାଇଁ ବାପଦାଦା ସବୁ ପିଲାଙ୍କୁ ସ୍ନେହ ରୂପକ ମାଲିସ ମଧ୍ୟ କରିଦେଉଛନ୍ତି, ଗୋଡ଼ର ମାଲିସ ହୋଇଯାଉଛି। ତେବେ ବାପଦାଦାଙ୍କର ମାଲିସ କରିବା ଦେଖିଛ ନା, ବହୁତ ଭିନ୍ନ ମଧ୍ୟ ଅଟେ ଏବଂ ବହୁତ ପ୍ରିୟ ମଧ୍ୟ ଅଟେ। ତେଣୁ ଆଜି ସମସ୍ତେ ଏହି ସିଜିନ ଅର୍ଥାତ୍ ମିଳନ ଋତୁର ଶେଷ ସୁଯୋଗ ନେବା ପାଇଁ ଚାରିଆଡୁ ଦୌଡ଼ି ଦୌଡ଼ି ଆସି ପହଞ୍ଚି ଯାଇଛ, ବହୁତ ଭଲ କଥା। ବାବାଙ୍କ ସହିତ ମିଳନ କରିବାର ଉମଙ୍ଗ ଉତ୍ସାହ ସର୍ବଦା ଆଗକୁ ବଢ଼ାଇଥାଏ, କିନ୍ତୁ ବାପଦାଦା ତ ପିଲାମାନଙ୍କୁ ଗୋଟିଏ ସେକେଣ୍ଡ ପାଇଁ ମଧ୍ୟ ଭୁଲିପାରିବେ ନାହିଁ। ଯଦିଓ ବାବା ଜଣେ ଅଟନ୍ତି, କିନ୍ତୁ ପିଲାମାନେ ଅନେକ ଅଛନ୍ତି, ପୁଣି ବି ଅନେକ ସନ୍ତାନ ହେଲେ ବି ଗୋଟିଏ ସେକେଣ୍ଡ ପାଇଁ ମଧ୍ୟ ଭୁଲୁ ନାହାନ୍ତି, କାହିଁକି ନା ବହୁତ ଦିନ ପରେ ମିଳିଛ ଅର୍ଥାତ୍ ଶିଖିଲ ଦା ସନ୍ତାନ ଅଟ। ଦେଖ, କେଉଁଠୁ କେଉଁଠୁ ଦେଶ ବିଦେଶର କୋଣ ଅନୁକୋଣରୁ ବାବା ତୁମମାନଙ୍କୁ ଖୋଜି ଖୋଜି ବାହାର କରିଛନ୍ତି। କଣ ତୁମେମାନେ ବାବାଙ୍କୁ ଖୋଜି ଖୋଜି ପାଇଥିଲ? ଏଣେ ତେଣେ ଭଟକୁଥିଲ କିନ୍ତୁ ପାଇନଥିଲ, କିନ୍ତୁ ବାବା ଆସି ଭିନ୍ନ ଭିନ୍ନ ଦେଶରୁ, ଗାଁ ଗଣ୍ଡାରୁ, ସହର ଭିତରୁ, ଯେଉଁଠି ଯେଉଁଠି ବାବାଙ୍କର ପିଲାମାନେ ଅଛନ୍ତି ସେଠାରୁ ଖୋଜି ବାହାର କରିଦେଲେ ଏବଂ ନିଜର କରିନେଲେ। ତୁମେମାନେ ଗୋଟିଏ ଗୀତ ଗାଉଛ ନା, ମୁଁ ବାବାଙ୍କର, ବାବା ମୋର, ନା ଜାତି ଦେଖିଲେ, ନା ଦେଶ ଦେଖିଲେ, ନା ରଙ୍ଗ ଦେଖିଲେ, ସମସ୍ତଙ୍କ ମସ୍ତକରେ ଗୋଟିଏ ହିଁ ଆତ୍ମିକ ରଙ୍ଗକୁ ଦେଖିଲେ, ତାହା ହେଲା ଜ୍ୟୋତିର୍ବିନ୍ଦୁ। ଡବଲ ବିଦେଶୀମାନେ କଣ ଭାବୁଛନ୍ତି, ବାବା ତୁମମାନଙ୍କର ଜାତିକୁ ଦେଖିଛନ୍ତି? କଳା କି ଗୋରା, ଶ୍ୟାମ କି ସୁନ୍ଦର, କିଛି ଦେଖିଛନ୍ତି? କିଛି ବି ଦେଖିନାହାନ୍ତି, କେବଳ ଏତିକି ଦେଖିଛନ୍ତି ଇଏ ମୋର ଅଟେ। ତେବେ କୁହ, ବାବାଙ୍କର ସ୍ନେହ ଅଧିକ ନା ତୁମମାନଙ୍କର ଅଧିକ, କାହାର ଅଧିକ? ଉଭୟଙ୍କର। ପିଲାମାନେ ଉତ୍ତର ଦେବାରେ ମଧ୍ୟ ଚତୁର ଅଟନ୍ତି, କହୁଛନ୍ତି, ବାବା ଆପଣ ତ କହୁଛନ୍ତି ସ୍ନେହ ସ୍ନେହକୁ ଆକର୍ଷିତ କରିଥାଏ, ତେଣୁ ଆପଣଙ୍କର ମଧ୍ୟ ସ୍ନେହ ଅଛି, ଆମର ମଧ୍ୟ ସ୍ନେହ ଅଛି, ସେଥିପାଇଁ ତ ଆକର୍ଷିତ କରୁଛି ନା। ତେଣୁ ପିଲାମାନେ ବହୁତ ଚତୁର ଅଟନ୍ତି ଏବଂ ବାବାଙ୍କୁ ମଧ୍ୟ ଖୁସି ଲାଗୁଛି ଯେ ପିଲାମାନେ ଏତିକି ସାହସ ତଥା ଉମଙ୍ଗ ଉତ୍ସାହବାଲା ଅଟନ୍ତି। ବାପ ଦାଦାଙ୍କ ପାଖକୁ ବହୁତ ପିଲାଙ୍କର 15 ଦିନର ଚାର୍ଟର ଫଳାଫଳ ଆସିଛି। ଗୋଟିଏ କଥା ତ ବାପ ଦାଦା ଚାରିଆଡ଼ର ପିଲାମାନଙ୍କର ଫଳାଫଳରେ ଦେଖୁଛନ୍ତି ଯେ ଅଧିକାଂଶ ପିଲାଙ୍କର ଏଥିପ୍ରତି ଧ୍ୟାନ ଅଛି, ଯଦିଓ ନିଜେ ମଧ୍ୟ ଶତକଡ଼ା ହିସାବରେ ଯେତିକି ଫଳାଫଳ ଚାହୁଁଛନ୍ତି ସେତିକି ନାହିଁ, ପୁଣି ବି ସେଥିପ୍ରତି ଧ୍ୟାନ ଦେବା ସହିତ ଭିତରେ ଭିତରେ ଯେଉଁମାନେ ତୀବ୍ର ପୁରୁଷାର୍ଥୀ ପିଲାମାନେ ଅଛନ୍ତି ସେମାନେ ନିଜର ପ୍ରତିଜ୍ଞାକୁ ପୂରା କରିବାର ଲକ୍ଷ୍ୟ ପଥରେ ଆଗକୁ ବଢ଼ି ଚାଲିଛନ୍ତି ଏବଂ ଆଗକୁ ବଢ଼ି ବଢ଼ି ଶେଷରେ ଲକ୍ଷ୍ୟସ୍ଥଳରେ ନିଶ୍ଚିତ ପହଞ୍ଚିଯିବେ। ଅଳ୍ପ ସଂଖ୍ୟକ ପିଲା ଏବେ ମଧ୍ୟ କେବେ ଅବହେଳାପଣିଆର, କେବେ ଆଳସ୍ୟର ଅଧୀନ ହୋଇ ଏଥିପ୍ରତି କମ୍ ଧ୍ୟାନ ଦେଉଛନ୍ତି। ସେମାନଙ୍କର ଗୋଟିଏ ବିଶେଷ ସ୍ଲୋଗାନ ମଧ୍ୟ ଅଛି, ହୋଇ ହିଁ ଯିବୁ, ନିଶ୍ଚିତ ହେବୁ କହିବେ ନାହିଁ, ହୋଇ ହିଁ ଯିବୁ, ଏହା ହେଉଛି ଅବହେଳାପଣିଆର ଭାଷା, ହେବାକୁ ହିଁ ପଡ଼ିବ, ଏହା ହେଲା ତୀବ୍ର ପୁରୁଷାର୍ଥ। ବାପଦାଦା ତ ଅନେକ ପ୍ରତିଜ୍ଞା ଶୁଣୁଛନ୍ତି, ବାରମ୍ବାର ବହୁତ ଭଲ ଭଲ ପ୍ରତିଜ୍ଞା ମଧ୍ୟ କରୁଛନ୍ତି, ପିଲାମାନେ ସାହସର ସହିତ ପ୍ରତିଜ୍ଞା କରୁଛନ୍ତି, ଯାହାକି ସେହି ସମୟରେ ବାପଦାଦାଙ୍କୁ ମଧ୍ୟ ପିଲାମାନେ ଦିଲଖୁସ୍ ମିଠାଇ ଖୁଆଇ ଦେଉଛନ୍ତି ଏବଂ ବାବା ମଧ୍ୟ ଖାଇ ଦେଉଛନ୍ତି। କିନ୍ତୁ ବାଇଦା ଅର୍ଥାତ୍ ପ୍ରତିଜ୍ଞାର ଅର୍ଥ ହେଲା ପୁରୁଷାର୍ଥରେ ଅଧିକରୁ ଅଧିକ ଫାଇଦା। ଯଦି ଫାଇଦା ନାହିଁ ତେବେ ବାଇଦା ସମର୍ଥ ନୁହେଁ। ତେଣୁ ବାଇଦା ପଛେ କର, କାହିଁକି ନା ଦିଲଖୁସ୍ ମିଠାଇ ତ ଖୁଆଉଛ ନା, ତା ସହିତ ତୀବ୍ର ପୁରୁଷାର୍ଥର ଲଗନକୁ ଅଗ୍ନିରୂପକ ଆଣ ଅର୍ଥାତ୍ ପ୍ରଜ୍ୱଳିତ କର, ଜ୍ୱାଳାମୁଖୀ ହୁଅ। ସମୟ ଅନୁସାରେ ବାକି ରହିଥିବା ମନର ବା ସମ୍ବନ୍ଧ ସମ୍ପର୍କର ଯାହା ବି ହିସାବ କିତାବ ଅଛି ସେଗୁଡ଼ିକୁ ଜ୍ୱାଳା ସ୍ୱରୂପ ଯୋଗ ଦ୍ୱାରା ଭସ୍ମ କର। ଲଗନ ତ ନିଶ୍ଚିତ ରହିଛି, ଏଥିରେ ବାପଦାଦା ମଧ୍ୟ ସହମତ ଅଛନ୍ତି। କିନ୍ତୁ ଏବେ ଲଗନକୁ ଅଗ୍ନି ରୂପରେ ପରିବର୍ତ୍ତନ କର। ବିଶ୍ୱରେ ଗୋଟିଏ ପଟେ ଭ୍ରଷ୍ଟାଚାର ଅତ୍ୟାଚାରର ଅଗ୍ନି ରହିଛି, ତେଣୁ ଆଉ ଗୋଟିଏ ପଟେ ତୁମମାନଙ୍କର ଶକ୍ତିଶାଳୀ ଯୋଗ ଅର୍ଥାତ୍ ଲଗନର ଅଗ୍ନି ଜ୍ୱାଳ ରୂପ ଧାରଣ କରିବା ଆବଶ୍ୟକ। କାରଣ ତୁମମାନଙ୍କର ଜ୍ୱାଳ ରୂପ ହିଁ ଏହି ଭ୍ରଷ୍ଟାଚାର ଅତ୍ୟାଚାରର ଅଗ୍ନିକୁ ସମାପ୍ତ କରିବ ଏବଂ ସର୍ବ ଆତ୍ମାମାନଙ୍କୁ ସହଯୋଗ ଦେବ। ତୁମମାନଙ୍କର ଲଗନ ଯଦି ଜ୍ୱାଳ ରୂପ ଧାରଣ କରିଥିବ ଅର୍ଥାତ୍ ଯୋଗ ଶକ୍ତିଶାଳୀ ରହିଥିବ, ତେବେ ଏହି ଯୋଗାଗ୍ନି ସେହି ଅଗ୍ନିକୁ ସମାପ୍ତ କରିବ ଏବଂ ଅନ୍ୟପଟେ ଆତ୍ମାମାନଙ୍କୁ ପରମାତ୍ମା ସନ୍ଦେଶର ଶୀତଳ ସ୍ୱରୂପର ଅନୁଭୂତି ମଧ୍ୟ କରାଇବ। ତା ସହିତ ବେହଦର ବୈରାଗ୍ୟ ବୃତ୍ତିର ଅଗ୍ନିକୁ ମଧ୍ୟ ପ୍ରଜ୍ୱଳିତ କରାଇବ। ଗୋଟିଏ ପଟେ ଭସ୍ମ ମଧ୍ୟ କରିବ, ଅନ୍ୟପଟେ ଶୀତଳ ମଧ୍ୟ କରିବ, ବେହଦର ବୈରାଗ୍ୟର ବାତାବରଣ ମଧ୍ୟ ସୃଷ୍ଟି କରିବ। ପିଲାମାନେ କହୁଛନ୍ତି, ମୋର ଯୋଗ ତ ନିଶ୍ଚିତ ଅଛି, ବାବାଙ୍କ ବ୍ୟତୀତ ମୋର ଆଉ କେହି ବି ନାହାନ୍ତି, ଏହା ମଧ୍ୟ ବହୁତ ଭଲ କଥା। କିନ୍ତୁ ସମୟକୁ ଦୃଷ୍ଟିରେ ରଖି ଏବେ ଜ୍ୱାଳା ସ୍ୱରୂପ ହୁଅ। ଶକ୍ତିମାନଙ୍କର ସ୍ମାରକୀ ଚିତ୍ରରେ ଯେଉଁ ସବୁ ଶକ୍ତି ରୂପ ବା ମହାଶକ୍ତି ରୂପ ବା ସର୍ବଶସ୍ତ୍ରଧାରୀ ରୂପ ଦେଖାଉଛନ୍ତି, ଏବେ ସେହି ମହାଶକ୍ତି ରୂପକୁ ପ୍ରତ୍ୟକ୍ଷ କର। ଚାହେ ପାଣ୍ଡବ ହୁଅନ୍ତୁ ବା ଶକ୍ତିମାନେ ହୁଅନ୍ତୁ, ସମସ୍ତେ ସାଗରରୁ ବାହାରିଥିବା ନଦୀ ଅଟ। ସାଗର ନୁହେଁ ନଦୀ ଅଟ, ଗଙ୍ଗା ଜ୍ଞାନ ଗଙ୍ଗା ଅଟ। ତେଣୁ ଜ୍ଞାନ ଗଙ୍ଗାମାନେ ଏବେ ଆତ୍ମାମାନଙ୍କୁ ନିଜର ଜ୍ଞାନର ଶୀତଳତା ଦ୍ୱାରା ପାପର ଅଗ୍ନିରୁ ମୁକ୍ତ କର। ଏହା ହେଉଛି ବର୍ତ୍ତମାନ ସମୟରେ ବ୍ରାହ୍ମଣମାନଙ୍କର କର୍ତ୍ତବ୍ୟ। ସମସ୍ତେ ପଚାରୁଛନ୍ତି ଯେ ଏହି ବର୍ଷ କେଉଁ ସେବା କରିବା, ତେବେ ବାପଦାଦା ସର୍ବପ୍ରଥମ ସେବା ରୂପରେ ଏହି କଥା କହୁଛନ୍ତି ଯେ ବର୍ତ୍ତମାନର ସମୟ ଅନୁସାରେ ସବୁ ପିଲା ବାନପ୍ରସ୍ଥ ଅବସ୍ଥାରେ ଅଛ, ତେଣୁ ବାନପ୍ରସ୍ଥୀମାନେ ନିଜର ସମୟ ସାଧନ ସବୁକିଛି ପିଲାମାନଙ୍କୁ ଦେଇ ନିଜେ ବାନପ୍ରସ୍ଥୀ ହୋଇଯାଆନ୍ତି। ତେଣୁ ତୁମେ ସମସ୍ତେ ମଧ୍ୟ ନିଜର ସମୟରୂପୀ ସମ୍ପତ୍ତି, ଶ୍ରେଷ୍ଠ ସଂକଳ୍ପ ରୂପୀ ସମ୍ପତ୍ତି ଏବେ ଅନ୍ୟମାନଙ୍କ ପ୍ରତି ଲଗାଅ, ଏଗୁଡ଼ିକୁ ନିଜ ପ୍ରତି କମ୍ ଲଗାଅ। ଅନ୍ୟମାନଙ୍କ ପ୍ରତି ଲଗାଇବା ଦ୍ୱାରା ନିଜେ ମଧ୍ୟ ସେହି ସେବାର ପ୍ରତ୍ୟକ୍ଷ ଫଳ ପ୍ରାପ୍ତ କରିବାର ନିମିତ୍ତ ହୋଇଯିବ। ମାନସିକ ସେବା, ବାଣୀର ସେବା ଏବଂ ସବୁଠାରୁ ଅଧିକ ଚାହେ ବ୍ରାହ୍ମଣ ହୁଅନ୍ତୁ ବା ଅନ୍ୟ ଯିଏ ବି ସମ୍ବନ୍ଧ ସମ୍ପର୍କରେ ଆସୁଛନ୍ତି, ସେମାନଙ୍କୁ କିଛି ନା କିଛି ମାଷ୍ଟର ଦାତା ହୋଇ ଦେଇ ଚାଲ। ନିଃସ୍ୱାର୍ଥ ଭାବରେ ଖୁସି ଦିଅ, ଶାନ୍ତି ଦିଅ, ଆନନ୍ଦର ଅନୁଭୂତି କରାଅ, ପ୍ରେମର ଅନୁଭୂତି କରାଅ। ମୋତେ ଦେବାର ହିଁ ଅଛି ଏବଂ ଦେବାର ଅର୍ଥ ହେଲା ଆପେ ଆପେ ପ୍ରାପ୍ତ ହେବା ଅର୍ଥାତ୍ ନେବା। ଯିଏ ବି ଯେତେବେଳେ ଯେଉଁ ରୂପରେ ସମ୍ବନ୍ଧ ସମ୍ପର୍କରେ ଆସୁଛି, କିଛି ନା କିଛି ନେଇକରି ହିଁ ଯାଉ। ତୁମେ ମାଷ୍ଟର ଦାତାମାନଙ୍କ ପାଖକୁ ଆସି ଖାଲି ଖାଲି ଫେରି ନ ଯାଉ। ଯେପରି ବ୍ରହ୍ମ ବାବାଙ୍କୁ ଦେଖିଥିଲ ଚାଲିବା ବୁଲିବା ସମୟରେ ମଧ୍ୟ, କୌଣସି ପିଲା ଯଦି ସମ୍ମୁଖକୁ ଆସିଗଲା ତେବେ କିଛି ନା କିଛି ଅନୁଭୂତି ନ କରି ଖାଲି ନ ଯାଉ, ଖାଲି ଯାଉ ନଥିଲା। ଏହାକୁ ଚେକ୍ କର, ଯିଏ ବି ମୋ ପାଖକୁ ଆସୁଛି ବା ମୋ ସହିତ ମିଶୁଛି କିଛି ପାଉଛି ନା ଖାଲି ହାତରେ ଫେରିଯାଉଛି। ତେଣୁ ଯେଉଁମାନେ ନିଜେ ସମ୍ପତ୍ତିରେ ଭରପୁର ଥାନ୍ତି ସେମାନେ ଦାନ ନ କରି ରହିପାରିବେ ନାହିଁ। ତେଣୁ ଅବିନାଶୀ ଅଖଣ୍ଡ ଦାତା ହୁଅ, କେହି ତୁମକୁ କିଛି ନ ମାଗୁ। ଦାତା କେବେ ବି ଅପେକ୍ଷା କରେ ନାହିଁ ଯେ ଇଏ ମାଗିଲେ ଯାଇ ମୁଁ ଦେବି ନା, ଅବିନାଶୀ ମହାଦାନୀ ମହାଦାତା ନିଜେ ନିଜେ ଦେଇଥାନ୍ତି। ତେଣୁ ଏହି ବର୍ଷରେ ମହାନ ଦାତା ହେବାର ସେବା ପ୍ରଥମେ କର। ତୁମେମାନେ ଦାତାଙ୍କଠାରୁ ପ୍ରାପ୍ତ କରିଥିବା ସମ୍ପତ୍ତି ହିଁ ଦେଉଛ। ବ୍ରାହ୍ମଣମାନେ ଭିକାରୀ ନୁହନ୍ତି, ବରଂ ସହଯୋଗୀ ଅଟନ୍ତି। ତେଣୁ ପରସ୍ପର ଭିତରେ ବ୍ରାହ୍ମଣମାନଙ୍କୁ ଦାନ ଦେବାର ନାହିଁ, ସହଯୋଗ ଦେବାର ଅଛି। ଏହା ହେଉଛି ପ୍ରଥମ ନମ୍ବର ସେବା। ଏହା ସହିତ ବାପଦାଦା ବିଦେଶର ପିଲାମାନଙ୍କର ଖୁସିର ଖବର ମଧ୍ୟ ଶୁଣୁଛନ୍ତି। ତେଣୁ ବାପଦାଦା ଦେଖୁଛନ୍ତି ଯେ ଯେଉଁମାନେ ଏହି ସୃଷ୍ଟି ଉପରେ ବାବାଙ୍କର ସନ୍ଦେଶକୁ ପ୍ରଚାର କରିବାର ନିମିତ୍ତ ଅଟନ୍ତି, ବାପଦାଦା ଯେଉଁମାନଙ୍କୁ ମାଇକ୍ ନାମ ଦେଇଛନ୍ତି, ବିଦେଶର ପିଲାମାନେ ମିଳିମିଶି ସେହି କାର୍ଯ୍ୟ କରିଛନ୍ତି। ଯେହେତୁ ଯୋଜନା କରିସାରିଛନ୍ତି ତେଣୁ ସାକାରରେ ତ ନିଶ୍ଚିତ ହେବ, କିନ୍ତୁ ଭାରତରେ ମଧ୍ୟ ଯେଉଁ 13ଟି ଜୋନ୍ ରହିଛି, ପ୍ରତ୍ୟେକ ଜୋନ୍ରୁ ଅତି କମ୍ରେ ଜଣେ ହେଉ ବା ପଛକେ ଏହିଭଳି ବିଶେଷ ନିମିତ୍ତ ସେବାଧାରୀ ହୁଅନ୍ତୁ, ଯାହାକୁ ମାଇକ୍ କୁହ ବା ଆଉ କିଛି କୁହ, ସନ୍ଦେଶ ପ୍ରଚାର କରିବା ବାଲା କାହାକୁ ନା କାହାକୁ ନିମିତ୍ତ କର। ଏହା ତ ବାପଦାଦା ଅତି କମ୍ ହିସାବରେ କହିଲେ, କିନ୍ତୁ ବଡ଼ ବଡ଼ ଦେଶରେ ଯଦି ଏହିଭଳି ନିମିତ୍ତ ହେବାବାଲା ଅଛନ୍ତି, ତେବେ କେବଳ ଜୋନ୍ ବାଲା ନୁହନ୍ତି କିନ୍ତୁ ବଡ଼ ବଡ଼ ଦେଶରୁ ମଧ୍ୟ ଏହିଭଳି ସେବାଧାରୀ ମାଇକ୍ ପ୍ରସ୍ତୁତ କରି କାର୍ଯ୍ୟକ୍ରମ କରିବାକୁ ହେବ। ବାପଦାଦା ବିଦେଶର ପିଲାମାନଙ୍କୁ ଆନ୍ତରିକ ଅଭିନନ୍ଦନ ଦେଉଛନ୍ତି, ଏବେ ମୁଖ ଦ୍ୱାରା ଏହି ଅଭିନନ୍ଦନ ଦେଉଛନ୍ତି। କାରଣ ବାସ୍ତବିକ ରୂପରେ କରିବାର ଯୋଜନା ବିଦେଶୀମାନେ ହିଁ ପ୍ରଥମେ ବାପଦାଦାଙ୍କ ସମ୍ମୁଖକୁ ଆଣିଛନ୍ତି। ଏମିତି ତ ବାପଦାଦା ଜାଣିଛନ୍ତି ଯେ ଭାରତରେ ତ ଆହୁରି ସହଜ ଅଟେ, କିନ୍ତୁ ଏବେ କିଛି ବିଶେଷ ଯୋଗ୍ୟତା ସମ୍ପନ୍ନ ଆତ୍ମାମାନଙ୍କ ସେବା କରି ସେମାନଙ୍କୁ ସହଯୋଗୀ କରି ନିକଟକୁ ଆଣ। ସହଯୋଗୀ ତ ବହୁତ ଅଛନ୍ତି, କିନ୍ତୁ ସେମାନଙ୍କର ସଂଗଠନ ତିଆରି କରି ତାଙ୍କୁ ଆହୁରି ଅଧିକ ନିକଟକୁ ଆଣ। ଏହା ସହିତ ବ୍ରାହ୍ମଣ ଆତ୍ମାମାନଙ୍କ ଭିତରେ ଆହୁରି ଅଧିକ ନିକଟକୁ ଆଣିବା ପାଇଁ ସବୁଆଡ଼େ ତଥା ମଧୁବନରେ ଜ୍ୱାଳା ସ୍ୱରୂପର ବାୟୁମଣ୍ଡଳ ନିର୍ମାଣ କର, ଯାହାକୁ ତୁମେମାନେ ଯୋଗଭଟ୍ଟି କହୁଛ ତାହା ମଧ୍ୟ କର। ଚାହେ ପରସ୍ପର ଭିତରେ ସଂଗଠନରେ ଜ୍ଞାନର ଆଲୋଚନା ଦ୍ୱାରା ଜ୍ୱାଳା ସ୍ୱରୂପର ଅନୁଭବ କରାଅ ଏବଂ ଆଗକୁ ବଢ଼ାଅ। ତୁମେମାନେ ଯେତେବେଳେ ଏହିଭଳି ସେବାରେ ଲାଗିଯିବ, ସେତେବେଳେ ଛୋଟ ଛୋଟ କଥା ସବୁ ଯେଉଁଥିରେ ତୁମର ସମୟ ଖର୍ଚ୍ଚ ହେଉଛି, ମେହନତ ଖର୍ଚ୍ଚ ହେଉଛି, ଦୁଃଖୀ ମଧ୍ୟ ହେଉଛ, ସେଗୁଡ଼ିକ ଏହିଭଳି ଲାଗିବ ଯେପରି ଜ୍ୱାଳାମୁଖୀ ହାଇଏଷ୍ଟ ଷ୍ଟେଜ୍ ହିସାବରେ ଏଥିରେ ସମୟ ଦେବା, ମେହନତ କରିବା, କଣ୍ଢେଇ ଖେଳ ଭଳି ଅନୁଭବ ହେବ। ତେଣୁ ସ୍ୱତ ହିଁ ଅତି ସହଜରେ ସେଥିରୁ ମୁକ୍ତ ହୋଇଯିବ। ବାପଦାଦା କହିଛନ୍ତି ନା, ବାପଦାଦାଙ୍କୁ ସବୁଠାରୁ ଅଧିକ ଦୟା ସେତେବେଳେ ଲାଗିଥାଏ ଯେତେବେଳେ ଦେଖନ୍ତି ମାଷ୍ଟର ସର୍ବଶକ୍ତିମାନ ପିଲାମାନେ ଛୋଟ ଛୋଟ କଥାରେ ମେହନତ କରୁଛନ୍ତି। ଜ୍ୱାଳାମୁଖୀ ହୋଇ ଯୋଗ ରୂପର ସ୍ନେହ କମ୍ ଅଛି, ସେଥିପାଇଁ ମେହନତ ଅଧିକ ଲାଗୁଛି। ତେଣୁ ଏବେ ମେହନତରୁ ମୁକ୍ତ ହୁଅ, ବେପରୁଆ ହୁଅ ନାହିଁ, କିନ୍ତୁ ମେହନତଠାରୁ ମୁକ୍ତ ହୁଅ। ଏଭଳି ଭାବ ନାହିଁ ଯେ ମେହନତ ତ କରିବାର ନାହିଁ, ତେଣୁ ଆରାମରେ ଶୋଇପଡ଼, କିନ୍ତୁ ସ୍ନେହ ଆଧାରରେ ମେହନତକୁ ସମାପ୍ତ କର, ବେପରୁଆ ଭାବରେ ନୁହେଁ। ବୁଝିପାରିଲ କ'ଣ କରିବ? ଆଗକୁ ବାପଦାଦା ତ ନିଶ୍ଚିତ ଆସିବେ। ପିଲାମାନେ ପଚାରୁଛନ୍ତି, ବାବା ଆଗକୁ କ'ଣ ହେବ, ବାପଦାଦା ଆସିବେ କି ନାହିଁ? ବାପଦାଦା ନା ତ କରୁନାହାନ୍ତି, ହାଁ ଜି କରୁଛନ୍ତି। ପିଲାମାନେ କହୁଛନ୍ତି, ହଜୁର। ବାବା କହିଛନ୍ତି, ଜି ହାଜିର। ତେଣୁ ବୁଝିପାରିଲ କ'ଣ କରିବାକୁ ହେବ, କ'ଣ ନ କରିବାକୁ ହେବ? ମେହନତକୁ ମହବତରେ କଟ କର, ଏବେ ମେହନତ ମୁକ୍ତ ବର୍ଷ ପାଳନ କର, ମହବତ ଦ୍ୱାରା ଆଳସ୍ୟ ପଣିଆ ଦ୍ୱାରା ନୁହେଁ। ଏ କଥା ଭଲ ଭାବରେ ମନେ ରଖ, ଆଳସ୍ୟ ଦ୍ୱାରା ନୁହେଁ, ମହବତ ଦ୍ୱାରା। ଠିକ୍ ଅଛି ତ? ସବୁ ସଂକଳ୍ପ ପୂରଣ ହେଲା ତ? କିଛି ରହିଗଲା କି? ଦାଦି ଜାନକୀଙ୍କ ସହିତ ବାବା ପଚାରୁଛନ୍ତି, କିଛି ବାକି ରହିଗଲା କି? ଦାଦି ତ ମୁରୁଖି ହସୁଛନ୍ତି, ଖେଳ ଶେଷ ହୋଇଗଲା, ଏହିସବୁ ଅପରେସନ ଗୁଡ଼ିକୁ କ'ଣ କୁହାଯିବ? ଖେଳ ଭିତରେ ଖେଳ, ଖେଳ ଭଲ ହେଲା ତ? ବାପଦାଦା ଡ୍ରିଲ୍ କରାଇଲେ। ଗୋଟିଏ ସେକେଣ୍ଡରେ ବିନ୍ଦୁ ସ୍ୱରୂପ ହୋଇ ମନ ବୁଦ୍ଧିକୁ ଏକାଗ୍ର କରିବାର ଅଭ୍ୟାସ ବାରମ୍ବାର କର। ଷ୍ଟପ୍ କହିବା ମାତ୍ରକେ ଗୋଟିଏ ସେକେଣ୍ଡ ଭିତରେ ବ୍ୟର୍ଥ ଦେହ ଅଭିମାନଠାରୁ ଅଲଗା ହୋଇ ମନ ବୁଦ୍ଧି ଏକାଗ୍ର ହୋଇଯାଉ। ଏହିଭଳି ନିୟନ୍ତ୍ରଣ କରିବାର ଶକ୍ତିକୁ ସାରାଦିନ ଭିତରେ ବ୍ୟବହାର କରି ଦେଖ। ଏମିତି ନୁହେଁ ଯେ ତୁମେ ଆଦେଶ ଦେଉଥିବ, କଣ୍ଟ୍ରୋଲରେ ରୁହ, କିନ୍ତୁ 2 ମିନିଟ୍ ପରେ କଣ୍ଟ୍ରୋଲ ହେଉଥିବ, 5 ମିନିଟ୍ ପରେ କଣ୍ଟ୍ରୋଲ ହେଉଥିବ। ସେଥିପାଇଁ ମଝିରେ ମଝିରେ କଣ୍ଟ୍ରୋଲିଂ ପାୱାରକୁ ବ୍ୟବହାର କରି ଦେଖୁଥାଅ। ଗୋଟିଏ ସେକେଣ୍ଡ ଭିତରେ ହେଉଛି ନା ଗୋଟିଏ ମିନିଟ୍ ଲାଗୁଛି ନା ଅଧିକ ମିନିଟ୍ ଲାଗୁଛି, ଏହାକୁ ଚେକ୍ କରି ଚାଲ। ଏବେ ସମସ୍ତଙ୍କୁ 3 ମାସର ଚାର୍ଟକୁ ପକ୍କା କରିବାକୁ ହେବ, ସାର୍ଟିଫିକେଟ୍ ନେବାକୁ ହେବ। ପ୍ରଥମେ ନିଜେ ନିଜକୁ ସାର୍ଟିଫିକେଟ୍ ଦେବ, ତାପରେ ବାପଦାଦା ଦେବେ। ଆଚ୍ଛା, ଚାରିଆଡ଼ର ପରମାତ୍ମା ପାଳନର ଅଧିକାରୀ ଆତ୍ମାମାନଙ୍କୁ, ପରମାତ୍ମା ପାଠ ପଢ଼ାର ଅଧିକାରୀ ଶ୍ରେଷ୍ଠ ଆତ୍ମାମାନଙ୍କୁ, ପରମାତ୍ମା ପ୍ରାପ୍ତିଗୁଡ଼ିକରେ ସମ୍ପନ୍ନ ଆତ୍ମାମାନଙ୍କୁ, ସର୍ବଦା ବିନ୍ଦୁ ଲଗାଇବାର ବିଧି ଦ୍ୱାରା ତୀବ୍ର ପୁରୁଷାର୍ଥ କରୁଥିବା ଆତ୍ମାମାନଙ୍କୁ, ସର୍ବଦା ମେହନତଠାରୁ ମୁକ୍ତ ରହୁଥିବା ତଥା ମହବତ ଅର୍ଥାତ୍ ସ୍ନେହରେ ବୁଡ଼ି ରହିଥିବା ଆତ୍ମାମାନଙ୍କୁ, ଜ୍ୱାଳା ସ୍ୱରୂପ ବିଶେଷ ଆତ୍ମାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ। ବାପଦାଦାଙ୍କୁ ଆମ ସମସ୍ତ ସନ୍ତାନମାନଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ, ନମସ୍ତେ, ନମସ୍ତେ। ବାବାଙ୍କର ବରଦାନ, ଶୁଦ୍ଧ ଏବଂ ସମର୍ଥ ସଂକଳ୍ପର ଶକ୍ତି ଦ୍ୱାରା ବ୍ୟର୍ଥ ପ୍ରକମ୍ପନକୁ ସମାପ୍ତ କରୁଥିବା ସଚ୍ଚା ସେବାଧାରୀ ଭବ। ଶୁଦ୍ଧ ଏବଂ ସମର୍ଥ ସଂକଳ୍ପର ଶକ୍ତି ଦ୍ୱାରା ବ୍ୟର୍ଥ ପ୍ରକମ୍ପନକୁ ସମାପ୍ତ କରୁଥିବା ସଚ୍ଚା ସେବାଧାରୀ ଭବ। କଥାରେ ଅଛି, ସଂକଳ୍ପ ମଧ୍ୟ ସୃଷ୍ଟିର ନିର୍ମାଣ କରିଦିଏ। ସେ ଯେତେବେଳେ ଦୁର୍ବଳ ଏବଂ ବ୍ୟର୍ଥ ସଂକଳ୍ପ କରୁଛ, ସେତେବେଳେ ବ୍ୟର୍ଥ ବାତାବରଣ ସୃଷ୍ଟିର ନିର୍ମାଣ ହୋଇଯାଉଛି। ସଚ୍ଚା ସେବାଧାରୀ ସେହିମାନେ ଅଟନ୍ତି ଯେଉଁମାନେ ନିଜର ଶୁଦ୍ଧ ଏବଂ ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ପୁରୁଣା ଭାଇବ୍ରେସନ ଅର୍ଥାତ୍ ବିଚାରର ତରଙ୍ଗ ଦ୍ୱାରା ସୃଷ୍ଟି ହେଉଥିବା ବାତାବରଣକୁ ମଧ୍ୟ ସମାପ୍ତ କରିଦିଅନ୍ତି। ଯେପରି ବୈଜ୍ଞାନିକମାନେ ଅସ୍ତ୍ର ଦ୍ୱାରା ଅସ୍ତ୍ରକୁ ସମାପ୍ତ କରିଦେଉଛନ୍ତି, ଗୋଟିଏ ବିମାନ ଦ୍ୱାରା ଅନ୍ୟ ବିମାନକୁ ଖସାଇ ଦେଉଛନ୍ତି, ସେହିପରି ତୁମମାନଙ୍କର ଶୁଦ୍ଧ ଏବଂ ସମର୍ଥ ସଂକଳ୍ପ ଭାଇବ୍ରେସନ ବ୍ୟର୍ଥ ଭାଇବ୍ରେସନକୁ ସମାପ୍ତ କରିଦେଉ। ଏବେ ଏହିଭଳି ସେବା କର। ସ୍ଲୋଗାନ, ବିଘ୍ନ ରୂପକ ସୁନାର ସୂକ୍ଷ୍ମ ସୂତାଠାରୁ ମୁକ୍ତ ହୁଅ, ମୁକ୍ତି ବର୍ଷ ପାଳନ କର। ବିଘ୍ନ ରୂପକ ସୁନାର ସୂକ୍ଷ୍ମ ସୂତାଠାରୁ ମୁକ୍ତ ହୁଅ, ମୁକ୍ତି ବର୍ଷ ପାଳନ କର। ସୂଚନା, ଆଜି ମାସର 3ୟ ରବିବାର ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ। ସମସ୍ତ ବ୍ରହ୍ମାବଶ୍ୟ ସଂଗଠିତ ରୂପରେ ସନ୍ଧ୍ୟା 6:30 7:30 ପର୍ଯ୍ୟନ୍ତ ବିଶେଷ କରି ନିଜର ପୂଜ୍ୟ ସ୍ୱରୂପରେ ସ୍ଥିତ ହୋଇ ନିଜକୁ ଇଷ୍ଟଦେବ ଇଷ୍ଟଦେବୀ ମାନେ କରି ନିଜର ଭକ୍ତମାନଙ୍କର ମନୋକାମନା ପୂରଣ କରିବେ ତଥା ନିଜର ଦୃଷ୍ଟି ଦ୍ୱାରା କୃତାର୍ଥ କରିବାର ସେବା କରିବେ। ଦର୍ଶନୀୟ ମୂର୍ତ୍ତି ହୋଇ ସମସ୍ତଙ୍କୁ ଦର୍ଶନ ଦେବା ସହିତ ପ୍ରସନ୍ନ କରିବାର ମଧ୍ୟ ସେବା କରିବେ। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।